కొద్ది ప్యాన్స్ ఇక్కడ చెప్పుడు వచ్చి వెళ్ళిపోతుంది. బర్హాపిడం నటవరవకు కన్నయో కన్నికారం విభ్రతవాస కనకీశ వయంతీం చ మాళాం రంధ్రాన్ వేణూరదర్శుదయా పూరయన్ బహువందై వృందారణ్య శుభద్రవణం ప్రావిశ గీతగతి. ତେଣୁ ଭଗବାନଙ୍କର ଏକୋଇଶ ଅଧ୍ୟାୟରେ ବେଣୁ ଗୀତ ବର୍ଣ୍ଣନା କରାଯାଇଛି. ଭଗବାନ ଯେଉଁ ବେଣୁ ବଜାଉଛନ୍ତି ସେ ବେଣୁର ବିଷୟରେ ବର୍ଣ୍ଣନା କରାଯାଉଛି. ସବୁ ଲୋକମାନେ ସବୁ ବର୍ଣ୍ଣନା କରୁଛନ୍ତି. ଏଠି ଭଗବାନଙ୍କ ରୂପକୁ ରାଧାରାଣୀ ଚିନ୍ତା କରୁଛନ୍ତି, କିନ୍ତୁ ସେ ଏତେ ସ୍ତବ୍ଧ ହେଇଯାଇଛନ୍ତି, କଥା କହିପାରୁନାହାନ୍ତି. ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ମନର କଥାକୁ ନିଜେ ଏଇଟା କହୁଛନ୍ତି, ଭଗବାନଙ୍କ ରୂପକୁ ସେ ଚିନ୍ତା କରୁଛନ୍ତି. ବରହା ପିଡ଼ଂ ନଟବର ବପୁ. ବରହା ପିଡ଼ଂ କହିଲେ ମୟୂର ପିଚ, ମୟୂର ପିଚ ଭଗବାନ ତାଙ୍କର ଯୋଡ଼ାରେ କେଶରେ ଧାରଣ କରିଛନ୍ତି. ଆଉ ଯେଉଁ ଯାଉଛନ୍ତି ବନକୁ କିଭଳି ଭାବରେ ନା ନଟବରକୁ ନୃତ୍ୟ କରିକା ଯାଉଛନ୍ତି, ଚାଲିକିରି ଯାଉନାହାନ୍ତି, ନୃତ୍ୟ କରିକା ଯାଉଛନ୍ତି. କର୍ଣ୍ଣୟୁ କର୍ଣ୍ଣିକାରମ, କର୍ଣ୍ଣରେ କୁଣ୍ଡଳ ଲଗେଇଛନ୍ତି, ଫୁଲର କୁଣ୍ଡଳ କର୍ଣ୍ଣିକାର. ବିଭ୍ରତ ବାସ, ବାସ କେମିତି ତାଙ୍କର ନା କନକ ପିସ ବହୁତ ବିଭ୍ରତ ମାନେ ଚଳ ଚକଚକ କରୁଛି. କନକ ପିସ, କନକ ପିସ କହିଲେ ହଳଦିଆ ପିତ ବସ୍ତ୍ର. ବୈଜୟନ୍ତୀଙ୍କ ମାଳା କଳାରେ ପାଞ୍ଚଟି ରଙ୍ଗ, ବୈଜୟନ୍ତୀ ମାଳା କହିଲେ ପାଞ୍ଚଟି ରଙ୍ଗ, ଧଳା ନାଲି ହଳଦିଆ ଦେଇକିରି ପାଞ୍ଚଟି ରଙ୍ଗର ଫୁଲକୁ ବୈଜୟନ୍ତୀ କହିଲେ. ବୈଜୟନ୍ତୀଙ୍କ ମାଳା ରନ୍ଧ୍ରାଣ ବେଣୁ, ପୁଣି ଖାଲି ସେମିତି ଚାଲୁନାହାନ୍ତି, ବେଣୁକୁ ବେଣୁ ବଜେଇ ବଜିକା ଯାଉଛନ୍ତି. ବେଣୁ ବଜାଉଛନ୍ତି କ'ଣ, ବେଣୁର ଯେଉଁ ଅଧର ବେଣୁ ରନ୍ଧ୍ରରେ ଯେଉଁ ଛିଦ୍ର ଅଛି ବେଣୁରେ ଯେଉଁ ଫୁଙ୍କୁଛନ୍ତି, ସେଥିରେ ତାଙ୍କର ଅଧର ସୁଧା ସବୁ ଅମୃତ ପ୍ରଦାନ କରିଦେଉଛନ୍ତି. ପୁରାୟନ ଏମିତି ଗୋପବନ୍ଧେଇ ସେଇ ଅଧର ବେଣୁ ବଜେଇ ବଜେଇକିରି ଗୋପବନ୍ଧେଇ ସେ ଗୋପବାଳକ ସହିତ ବୃନ୍ଦାରଣ୍ୟ ସୁଭଦ୍ରମଣ ପ୍ରାବିଶତ, ବୃନ୍ଦାରଣ୍ୟରେ ନିଜ ପାଦପଦ୍ମକୁ ରମଣ ସୁନ୍ଦର ପାଦପଦ୍ମରେ ପ୍ରବେଶ କରୁଛନ୍ତି ଏବଂ ଅନ୍ୟମାନେ ସବୁ ତାଙ୍କର ଗୀତ କୀର୍ତ୍ତି ଗାନ କରୁଛନ୍ତି. ତାଙ୍କର ପାରିଷଦମାନେ ପାରିଷଦ ଗଣ ଗାଏ, ଯେଉଁଟା ପାରିଷଦ ଗଣ ଗାନ କରୁଛନ୍ତି. ହରିଦାସ ବର୍ଜ୍ୟ ଯଦ୍ରାମ କୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନନ୍ଦନୋଦି ସହୋଗଣୋସ୍ତୟୋଜତ ପାନୀୟ ସୁଜବସ କନ୍ଦର କନ୍ଦମଳୀ. ହରିଦାସ ବର୍ଜ୍ୟ, ଯେତେ ହରିଦାସ ଅଛନ୍ତି ଭାଗବତ ତିନି ଜଣ ହରିଦାସଙ୍କ କଥା କୁହାଯାଉଛି, ଯୁଧିଷ୍ଠିର ମହାରାଜ, ତାପରେ ଉଦ୍ଧବ ଏବଂ ଇଏ ହେଉଛନ୍ତି ଗୋବର୍ଦ୍ଧନ. ତେଣୁ ହରିଦାସ ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠ ହରିଦାସ ବର୍ଜ୍ୟ. ଏ ଅବଳା, ଏ ସଖୀ ଗୋପୀମାନେ, ଏଇଟା ହନ୍ତା ମାନେ ନିଶ୍ଚିନ୍ତ ଭାବରେ ଏଇଟା ହରିଦାସ ବର୍ଜ୍ୟ. ଗୋବର୍ଦ୍ଧନ ହେଉଛନ୍ତି ହରିଦାସ ବର୍ଜ୍ୟ, ଶ୍ରେଷ୍ଠ ହରିଦାସ ଭଗବାନଙ୍କ ଭକ୍ତ. କାହିଁକି ନା ଯଦି ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ଏବଂ ରାମକୃଷ୍ଣ ବଳରାମ କୃଷ୍ଣ ଏବଂ ଅନ୍ୟମାନଙ୍କ ସହିତ ତାଙ୍କ ଚରଣ ପ୍ରାପ୍ତ ହେଇକିରି ସେ ସ୍ପର୍ଶ ପ୍ରାପ୍ତ ହେଇକିରି ପ୍ରମୋଦ ବହୁତ ଆନନ୍ଦିତ ହେଉଛନ୍ତି ଇଏ ଗୋବର୍ଦ୍ଧନ. ମାନଙ୍କ ତନୁତି ସହ ବହୁ ଗଣ ସ୍ତୟୋଜାତ, ଏବଂ ଖାଲି ପାଦ ସ୍ପର୍ଶ ପାଉଛନ୍ତି ତା ନୁହଁ, ତାଙ୍କୁ ମାନଙ୍କ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି. କିଭଳି ନା ଖାଲି ତାଙ୍କୁ ଦେଉଛନ୍ତି ତା ନୁହଁ, ସହ ଗୋ ଗଣ ସ୍ତୟୋଜାତ ତାଙ୍କର ଗାଭୀମାନଙ୍କ ସହିତ ଏବଂ ତାଙ୍କର ସଖାମାନଙ୍କ ସହିତ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି. କେମିତି ନା ପାନୀୟ, ବିଭିନ୍ନ ପ୍ରକାର ଜଳ, ବିଭିନ୍ନ ପ୍ରକାର ଫଳରସ ଇତ୍ୟାଦି ପେୟ ଇତ୍ୟାଦି ସବୁ ରହିଛି ଦେଉଛନ୍ତି. ସୁଜ ଅବସ ଗାଈମାନଙ୍କୁ ବିଭିନ୍ନ ପ୍ରକାର ଘାସ ଇତ୍ୟାଦି ସବୁ ପ୍ରଦାନ କରୁଛନ୍ତି, ଏବଂ କନ୍ଦରମାନଙ୍କରେ କନ୍ଦମୂଳେଇ ବିଭିନ୍ନ ପ୍ରକାର କନ୍ଦର ଦ୍ୱାରା ଭଗବାନ ତାଙ୍କର ତା ଦେହରେ ଭଗବାନ ସବୁ ରଖା ହେଇଛି, ସବୁ ଶୋଇବା ପାଇଁ ସ୍ନାନ କରିବା ପାଇଁ ଏସବୁ କନ୍ଦରମାନଙ୍କରେ ସବୁ ରହିଛି, ଏବଂ ତାଙ୍କର ଦର୍ପଣ ଇତ୍ୟାଦି ସବୁ ରହିଛି ସବୁ ମଣିରେ ତିଆରି ହେଇକିରି, ଏବଂ ବିଭିନ୍ନ କନ୍ଦମୂଳ ମଧ୍ୟ ସବୁ ରହିଛି ପ୍ରଦାନ ଖାଇବା ପାଇଁ, ଗ୍ରହଣ କରିବା ପାଇଁ, ଆହାର କରିବା ପାଇଁ. ଏଇଭଳି ଭାବରେ ବିଭିନ୍ନ ପ୍ରକାର ମାଧ୍ୟମରେ ସେବା କରିକିରି हरिदास वर्ज्य जिते भक्त अच्छे श्रेष्ठ भक्त होती गोवर्धन गोवर्धन एक भगवान पुण भगवान भक्त अच्छा बलराम बलराम हो भगवान भगवान विस्तार पुण से भगवान सेवा कर एकला ईश्वर कृष्ण आर सब नृत्य जार जिसे नाचा है ते से कर भगवान होती एकला ईश्वर नियंत्रणकारी आउ समस्ते जिते जहाँ समस्त दास जहाँ कुछ जो भाई भाव से नृत्य करने चाहते से संकल्प विदोषाध्यो मदर्चनम मयानुमोदित सोसो सत्यो भवितुमर्हति न मया विशदीयां काम कामाय कल्पते वर्जिता क्वतिता धाना प्रायो बीजाय निश्चते चलो बाईस अध्याय गोपी मानकर जो हेमंत ऋतु रे गोपी मैंने भगवान को पति रूप पाइबापी सब कात्यायनी व्रत करते दुर्गा व्रत करते तेणु सबुदिन जाकर सी सकाल जाकर जमुना स्नान करान भगवान आराधना करी गोपी कौन कात्यायन आराधना करी से हविषान ग्रहण करते तेनाली भाव जो करते सेवन प्रार्थना करसन कौन ना नंदगोप सुतंग देवी पति मे कुरुते नमः इति मंत्र जपंत्यस्ता पूजा चक्रु कुमारिका कात्यायनी महामाय महाजोगी नदीश्वरी कात्यायनी आराधना करते कि भाव में कौन करते आराधना ना नंदगोप सुतंग देवी पति मे कुरुते नमः गोप गोप नंदगोप जे नंदराज नंद महाराज सुत कृष्ण मोर पति हंतु पति करतु आप पति मे कुरुते नमः यही मंत्र जप करी से मैंने कात्यायन पूजा करुले कुमारिका मैंने तेणु भगवान जो मसे काल सब ये कले तेणु भगवान कहते संकल्प विदित साध्य जो ये हरण करते चीर हरण बातर जो वस्त्र हरण टाइम ये भी रही अध्याय बोलते बैश अध्याय तेनाली भगवान कहले वस्त्र प्रदान कर सारापर कहले तुम संकल्प विदित साध्य तुम जो संकल्प नहीं चो तुम जो मुझे पति बोली तुम न कहले मत मुझे जापर सीटा मत कह तुम कत्यायन उपासना कर मुझे सीटा संकल्प विदित साध्य भवतीना मद अर्चन तुम मोर जो अर्चन कल मत पति रूपे पाइबापी यहाँ जो पूजा कल यहाँ मयानुमोदित सोसु सत्य भवित मरती मुझे अनुमोदन करा सत्य हो अर्थात मुझे तुम पति है तेणु भगवान कह न मया व्यसित धियां काम कामाय कल्पते मोर जो मैंने मो सहित मोर तर बुद्धि को मो सहित निमग्न कर मो सहित युक्त कर काम पर रोनी सीटा जमी आम पुरुष स्त्री आकर्षण रही जौन आकर्षण रही आठ काम से आकर्षण रोनी वर्जिता क्वथिता धान प्राय विजय निश्चित जमती गोटे धान को जदि गरम करदेव सीटा आच्छ हेनी से भाव में भगवान सहित जो युक्त होकर ये काम रोग रही से काम रोग चलो प्रेम से आसो से प्रेमटा काम प्रेम दीटाक एक भाया रही थो कि जो मैंने ये काम मुक्त हे मैथुन ये आकर्षण मुक्त हे से प्रेम विषय से जापर બરાબર ବୃନ୍ଦାବନ ର ଗଛ ବୃକ୍ଷ ବୃକ୍ଷ ଲତା ଇତ୍ୟାଦିକୁ ଦେଖେଇକିରି ଭଗବାନ କହୁଛନ୍ତି ତାଙ୍କର ଭାଇ ବଳରାମଙ୍କୁ ଯେ ଇଏ ଏତାବ ଜନ୍ମ ସାଫଲ୍ୟମ ଏତାବତ୍ ଯେଉଁଭଳି ଭାବରେ ବୃକ୍ଷମାନେ ସେବା କରୁଛନ୍ତି ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସେ ଅନ୍ୟମାନଙ୍କର ସେବା କରୁଛନ୍ତି ପ୍ରାଣୀ ଅତି ଧିଆ ବାଚା ଦେହିନାମ ଇଏ ଦେଇଛୁ ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କର ଜନ୍ମ ସାଫଲ୍ୟ ହେବ କେତେବେଳେ ନା ଯେତେବେଳେ ପ୍ରାଣ ଦ୍ୱାରା ଅର୍ଥ ଦ୍ୱାରା ବୁଦ୍ଧି ଦ୍ୱାରା ବଚନ ଦ୍ୱାରା ଯଦି ଶ୍ରେୟ କରାଯିବ ଶ୍ରେୟ ହେବା ଚାଲିଚାଲ ଶ୍ରେୟ କ'ଣ ନା ପରର ଉପକାର ଯେମିତି ବୃକ୍ଷମାନେ ପରର ଉପକାର କରୁଛନ୍ତି କଣ ଏତାବତ୍ ଜନ୍ମ ସାଫଲ୍ୟ ଇଏ ହେଉଛି ଜନ୍ମର ସଫଳତା ଦେହିନାମ ଇଏ ଦେହିଛୁ ଯେଉଁମାନେ ଦେହି ଦେହ ଧାରଣ କରିଛନ୍ତି ଏଇ ମୃତ୍ୟୁ ଲୋକରେ ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କର ଜନ୍ମ ସଫଳତା ହେଉଛି ଏଇଟା କ'ଣ ନା ପ୍ରାଣୀ ପ୍ରାଣ ମାଧ୍ୟମରେ ଯେତେବେଳେ ଦରକାର ପଡ଼ିଲେ ପ୍ରାଣ ବି ପ୍ରଦାନ କରିବେ ଦାନ କରିବେ ଯେମିତି ଦଧିଚିମୁନି ଦଧିଚିମୁନି ଯେତେବେଳେ ଦେବତାମାନେ କହିଲେ ଆପଣଙ୍କ ଅସ୍ତି ଦିଅନ୍ତୁ ଆମେ ବଜ୍ର କରିବୁ ପୃଥିରାସୁର ବଧ କରିବୁ ସେତେବେଳେ ସେ ପ୍ରାଣ ତ୍ୟାଗ କଲେ ଧିଆ ବୁଦ୍ଧି ଦ୍ୱାରା ଯେଉଁମାନଙ୍କ ବୁଦ୍ଧି ଅଛି ସେମାନେ ଭଗବାନଙ୍କର ଚିନ୍ତା କରିବେ ଏଇ ବୁଦ୍ଧି ମାଧ୍ୟମରେ ଏଇ ଭଗବାନ ଏଇସବୁ ବହୁତ ଜଗତ ସୃଷ୍ଟି କରିଛନ୍ତି ଏସବୁ ସୃଷ୍ଟି ଏସବୁ ଯେଉଁ ଚିନ୍ତା ବୁଦ୍ଧି ମାଧ୍ୟମରେ ଯଦି ଭଗବାନଙ୍କର ଚିନ୍ତା କରାଗଲା ତାହେଲେ ସେଇଟା ଜନ୍ମର ସଫଳତା ହେଲା ବା ଅନ୍ୟର ଉପକାର କେମିତି କରାଯିବ ତାହେଲେ ସେଇଟା ଜନ୍ମର ସଫଳ ହେବ ବାଚା କଥା କହିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର କଥା ସବୁ ରହିଛି ଏ କଥା ମାଧ୍ୟମରେ ଯଦି ସେ ଭଗବାନ କଥା କହିଲେ ଲୋକମାନଙ୍କୁ ଯାହାରେ ଦେଖ ତାରି କହ କୃଷ୍ଣ ଉପଦେଶ ଭଗବାନ କଥା କହିଲେ ପ୍ରକୃତ ମଙ୍ଗଳ ଅନ୍ୟମାନଙ୍କର ହେବ ଏବଂ ଶ୍ରେୟ ଆଚରଣ ଏଇଭଳି ଭାବରେ ଜଣେ ଶ୍ରେୟ ଜିନିଷଟା ଆଚରଣ କରିବା କଥା ସବୁବେଳ ପାଇଁ ସଦା ସବୁବେଳ ପାଇଁ ଶ୍ରେୟ ଜିନିଷଟା ଆଚରଣ କରିବା କଥା ଆସନ୍ତାକାଲି ପାଠ କରିବା ଏଇଟା ହେଉଛି ଯଜ୍ଞପତ୍ନୀ ଯଜ୍ଞପତ୍ନୀ ମାନେ କୁ କେମିତି ଭଗବାନ ତାଙ୍କଠାରୁ ବର୍ଣ୍ଣ ଗ୍ରହଣ କରିଛନ୍ତି ଏ ବିଷୟରେ ଆସନ୍ତାକାଲି ପାଠ କରିବା ଜୟ ଶ୍ରୀମଦ୍ ଭାଗବତମ୍ ଗୀ ଜୟ ଶ୍ରୀ ଗୋପାଳ ନାରାୟଣ ଗୀ ଜୟ ଶ୍ରୀ ଅନନ୍ତ କୋଟି ବୈଷ୍ଣବ ଦେଇ ଗୋର ପ୍ରମାଣ ଦେ।